ଆକାଶବାଣୀ ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝୀ। ମୁଖ୍ୟ ସମ୍ବାଦ, ମହିଳା ସଂରକ୍ଷଣ ଆଇନକୁ କାର୍ଯ୍ୟକାରୀ କରିବା ନେଇ ସମସ୍ତଙ୍କ ସାହାଯ୍ୟ କାମନା କଲେ ପ୍ରଧାନମନ୍ତ୍ରୀ। ସଂସଦର ସ୍ୱତନ୍ତ୍ର ଅଧିବେଶନରେ ଉପସ୍ଥିତ ରହିବାକୁ ଦଳୀୟ ସାଂସଦଙ୍କ ପାଇଁ ହ୍ୱିପ୍ ଜାରି କଲା ବିଜେପି। ଇସଲାମାବାଦଠାରେ ଅନୁଷ୍ଠିତ ଆମେରିକା ଓ ଇରାନ ମଧ୍ୟରେ ଆଲୋଚନାରେ ବାହାରିପାରିନି କୌଣସି ନିଷ୍କର୍ଷ। ତାମିଲନାଡୁ ଏବଂ ପଶ୍ଚିମବଙ୍ଗରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଚାଲିଛି ପ୍ରଚାର। ପରଲୋକ ଗମନ କଲେ ବିଶିଷ୍ଟ କଣ୍ଠଶିଳ୍ପୀ ତଥା ପଦ୍ମବିଭୂଷଣ ଆଶା ଭୋସଲେ। ଏବଂ ଆଇପିଏଲ୍ କ୍ରିକେଟରେ ଆଜି ଖେଳାଯିବ ଦୁଇଟି ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ମହିଳା ସଂରକ୍ଷଣ ଆଇନକୁ କାର୍ଯ୍ୟକାରୀ କରିବା ନେଇ ସମୟ ଉପନୀତ ହୋଇଛି। 2029 ଲୋକସଭା ଓ ବିଧାନସଭା ନିର୍ବାଚନରେ ମହିଳାଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାଯିବ। ସଂସଦରେ ଅନୁଷ୍ଠିତ ହେବାକୁ ଥିବା ତିନିଦିନିଆ ସ୍ୱତନ୍ତ୍ର ଅଧିବେଶନ ପୂର୍ବରୁ ଲୋକସଭା ଏବଂ ରାଜ୍ୟସଭାର ନେତୃମଣ୍ଡଳୀଙ୍କୁ ଚିଠି ଲେଖି ଶ୍ରୀ ମୋଦି ମହିଳା ସଂରକ୍ଷଣ ଆଇନକୁ ପାରିତ କରିବା ପାଇଁ ଅନୁରୋଧ କରିଛନ୍ତି। ନାରୀଶକ୍ତି ବନ୍ଦନ ଅଧିନିୟମ ଭାବରେ ଜଣାଶୁଣା ଏହି ଆଇନକୁ ସମସ୍ତେ ସମର୍ଥନ କରିବାକୁ ଶ୍ରୀ ମୋଦି ଅନୁରୋଧ କରିଛନ୍ତି। ଗତକାଲି ଲେଖିଥିବା ଏହି ଚିଠିରେ ଶ୍ରୀ ମୋଦି କହିଛନ୍ତି, ବ୍ୟାପକ ବିଚାର ବିମର୍ଶ ପରେ ଦେଶରେ ନାରୀଶକ୍ତି ବନ୍ଦନ ଅଧିନିୟମକୁ କାର୍ଯ୍ୟକାରୀ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ସଂସଦର ବଜେଟ୍ ଅଧିବେଶନର ଅବଧିକୁ ଏ ସଂକ୍ରାନ୍ତ ଆଲୋଚନା ପାଇଁ ବୃଦ୍ଧି କରାଯାଇଛି। ଆସନ୍ତା 16-18 ତାରିଖ ପର୍ଯ୍ୟନ୍ତ ସଂସଦର ତିନିଦିନିଆ ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ ହେବ। ଶ୍ରୀ ମୋଦି କହିଛନ୍ତି, ଏହି ଆଇନ କାର୍ଯ୍ୟକାରୀ ହେଲେ ଲୋକସଭାରେ ଆସନ ସଂଖ୍ୟା 816 ବୃଦ୍ଧି ପାଇବ। ସେଥିରୁ 273 ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରହିବ। 2023 ମସିହାରେ ସମ୍ବିଧାନ ସଂଶୋଧନ ମାଧ୍ୟମରେ ଲୋକସଭା ଏବଂ ରାଜ୍ୟ ବିଧାନସଭାଗୁଡ଼ିକରେ ମହିଳାଙ୍କ ପାଇଁ 33% ଆସନ ସଂରକ୍ଷଣର ବ୍ୟବସ୍ଥା ହୋଇଛି। ଏହି ସ୍ୱତନ୍ତ୍ର ଅଧିବେଶନରେ ଉପସ୍ଥିତ ରହିବାକୁ ବିଜେପି ପକ୍ଷରୁ ହ୍ୱିପ୍ ଜାରି କରାଯାଇଛି। ଉଭୟ ସଦନରେ ଦଳୀୟ ସଦସ୍ୟ ଉପସ୍ଥିତ ରହିବାକୁ ବାଧ୍ୟତାମୂଳକ କରାଯାଇଛି। ପାକିସ୍ତାନର ରାଜଧାନୀ ଇସଲାମାବାଦଠାରେ ଅନୁଷ୍ଠିତ ଆମେରିକା ଓ ଇରାନ ମଧ୍ୟରେ ଆଲୋଚନାର କୌଣସି ନିଷ୍କର୍ଷ ବାହାରିପାରିନାହିଁ। ପ୍ରାୟ 21 ଘଣ୍ଟା ଧରି ଉଭୟ ରାଷ୍ଟ୍ର ମଧ୍ୟରେ ପ୍ରତିନିଧିମଣ୍ଡଳୀ ସ୍ତରୀୟ ଆଲୋଚନା ଅନୁଷ୍ଠିତ ହୋଇଥିଲା। ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କ ନେତୃତ୍ୱରେ ରାଷ୍ଟ୍ରପତିଙ୍କ ସ୍ୱତନ୍ତ୍ର ଦୂତ ଷ୍ଟିଭ୍ ୱିଟକଫ୍ ଏବଂ ବରିଷ୍ଠ ପରାମର୍ଶଦାତା ଜାରେଡ୍ କୁଶନର ଆଲୋଚନାରେ ଭାଗ ନେଇଥିଲେ। ଇରାନ ସଂସଦର ବାଚସ୍ପତି ମହମ୍ମଦ ୱାକର କାଲିବାଫ୍ଙ୍କ ନେତୃତ୍ୱରେ ବୈଦେଶିକ ମନ୍ତ୍ରୀ ଆବାସ ଅର୍ଘାଜୀ ଏବଂ ଜାତୀୟ ସୁରକ୍ଷା ପରିଷଦର ଉପମୁଖ୍ୟ ଅଲ୍ଲି ବାଘେରି କାନି ତେହେରାନ ପକ୍ଷରୁ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଶ୍ରୀ ଭାନ୍ସ କହିଛନ୍ତି, ଉଭୟ ପକ୍ଷ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲେ ମଧ୍ୟ କୌଣସି ସହମତି ପ୍ରକାଶ ପାଇନାହିଁ। ଇରାନ ସମ୍ମୁଖରେ ଏକ ଚୂଡ଼ାନ୍ତ ଏବଂ ସର୍ବୋତ୍ତମ ପ୍ରସ୍ତାବ ଦିଆଯାଇଛି ଏବଂ ୱାଶିଂଟନ୍ ଏ ନେଇ ତେହେରାନର ପ୍ରତିକ୍ରିୟାକୁ ଅପେକ୍ଷା କରିଛି ବୋଲି ଶ୍ରୀ ଭାନ୍ସ କହିଛନ୍ତି। ଗତ ଦଶନ୍ଧି ମଧ୍ୟରେ ୱାଶିଂଟନ୍ ଓ ତେହେରାନ ମଧ୍ୟରେ ଏହା ଥିଲା ଶୀର୍ଷସ୍ତରୀୟ ସିଧାସଳଖ ଆଲୋଚନା। ଆଲୋଚନାର ପ୍ରମୁଖ ପ୍ରସଙ୍ଗଗୁଡ଼ିକ ମଧ୍ୟରେ ପଶ୍ଚିମ ଏସିଆରେ ଯୁଦ୍ଧବିରତି, ଆମେରିକା ଦ୍ୱାରା ଜବତ ଇରାନ ସମ୍ପତ୍ତିର ମୁକ୍ତି ଏବଂ ହର୍ମୁଜ୍ ପ୍ରଣାଳୀ ଆଦି ଅନ୍ତର୍ଭୁକ୍ତ ଥିଲା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଇରାନ ସହିତ ହୋଇଥିବା ଆଲୋଚନା କୌଣସି ନିଷ୍କର୍ଷରେ ପହଞ୍ଚିବା କିମ୍ବା ନ ପହଞ୍ଚିବା ନେଇ କୌଣସି ଫରକ ପଡ଼ିବ ନାହିଁ। ହର୍ମୁଜ୍ ପ୍ରଣାଳୀ ନେଇ ଆମେରିକାର ଅଭିଯାନ ଜାରି ରହିଛି ଏବଂ ପୂର୍ବରୁ ଆମେରିକା ଯୁଦ୍ଧ ମାଧ୍ୟମରେ ଲକ୍ଷ୍ୟ ହାସଲ କରିସାରିଛି ବୋଲି ରାଷ୍ଟ୍ରପତି ଟ୍ରମ୍ପ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଏକ ଭିଡ଼ିଓ ବାର୍ତ୍ତାରେ କହିଛନ୍ତି, ଇସ୍ରାଏଲ୍ ନିଜର ଐତିହାସିକ ସଫଳତା ହାସଲ କରିସାରିଛି। ଇରାନର ପରମାଣୁ କାର୍ଯ୍ୟକ୍ରମକୁ ନଷ୍ଟ କରାଯାଇଥିବା ସେ କହିଛନ୍ତି। ଇତିମଧ୍ୟରେ ଉଭୟ ଦେଶର ପ୍ରତିନିଧିମଣ୍ଡଳୀ ଇସ୍ଲାମାବାଦରୁ ସ୍ୱଦେଶକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ତାମିଲନାଡୁ ଓ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ ତୀବ୍ର ହୋଇଛି। ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରାର୍ଥୀଙ୍କ ସପକ୍ଷରେ ଜନସମାବେଶ ତଥା ରୋଡ୍ ଶୋ ମାଧ୍ୟମରେ ପ୍ରଚାର କାର୍ଯ୍ୟ କରାଯାଉଛି। ପଶ୍ଚିମବଙ୍ଗର ସିଲିଗୁଡ଼ିଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏକ ସମାବେଶକୁ ସମ୍ବୋଧନ କରିଛନ୍ତି। ରାଜ୍ୟବାସୀଙ୍କ ଅଧିକାରକୁ ଅକ୍ଷୁର୍ଣ୍ଣ ରଖିବାକୁ ତୃଣମୂଳ କଂଗ୍ରେସ ସରକାର ବିଫଳ ହୋଇଛନ୍ତି ବୋଲି ଶ୍ରୀ ମୋଦି ଅଭିଯୋଗ କରିଛନ୍ତି। ତାମିଲନାଡୁର ବିରୁଧୁନଗର ଜିଲ୍ଲାର ସତୁର୍ଠାରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିଛନ୍ତି। ଏଆଇଏଡିଏମ୍କେ ପିଏମ୍କେ ଏବଂ ବିଜେପି ପକ୍ଷରୁ ଦଳୀୟ ତଥା ମେଣ୍ଟ ପ୍ରାର୍ଥୀଙ୍କ ସପକ୍ଷରେ ରୋଡ୍ ଶୋ'ର ଆୟୋଜନ ହୋଇଛି। ଡିଏମ୍କେ ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ଏମ୍କେ ଷ୍ଟାଲିନ୍ ଆଜି ପୂର୍ବାହ୍ନରେ ପାରାମାକୁଡ଼ିଠାରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିଛନ୍ତି। ବିଶିଷ୍ଟ କଣ୍ଠଶିଳ୍ପୀ ଏବଂ ପଦ୍ମବିଭୂଷଣ ପୁରସ୍କାର ପ୍ରାପ୍ତ ଆଶା ଭୋସଲେ ପରଲୋକ ଗମନ କରିଛନ୍ତି। ମୁମ୍ବାଇରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ମହାରାଷ୍ଟ୍ର ସଂସ୍କୃତି ମନ୍ତ୍ରୀ ଆଶିଷ ସେଲାର କହିଛନ୍ତି। ତାଙ୍କୁ 92 ବର୍ଷ ବୟସ ହୋଇଥିଲା। ତାଙ୍କ ନିକଟ ସମ୍ପର୍କୀୟଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ଆସନ୍ତାକାଲି ଅପରାହ୍ନ 4ଟାରେ ଶିବାଜୀ ପାର୍କଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ। ସାମାଜିକ ଗଣମାଧ୍ୟମରେ ସୂଚନା ଦେଇ ଆଶା ଭୋସଲେଙ୍କ ନାତୁଣୀ ଜାନାଇ ଭୋସଲେ କହିଛନ୍ତି, ହୃଦ ସଂକ୍ରମଣ ଏବଂ ଶ୍ୱାସକ୍ରିୟାରେ ଜଟିଳତା ଯୋଗୁଁ ତାଙ୍କୁ ଗତକାଲି ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। 8 ଦଶନ୍ଧି ଧରି ବିଶିଷ୍ଟ ଗାୟିକା ଆଶା ଭୋସଲେ ବଲିଉଡ୍ ସଙ୍ଗୀତ ଜଗତରେ ନିଜର ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିଥିଲେ। ରୋମାଣ୍ଟିକ ଗୀତରୁ ଆରମ୍ଭ କରି ଗଜଲ ଯାଏ ତାଙ୍କର ସୁମଧୁର ସଙ୍ଗୀତ ଦର୍ଶକ ଏବଂ ଶ୍ରୋତାଙ୍କୁ ଦୀର୍ଘବର୍ଷ ଧରି ବାନ୍ଧି ରଖିପାରିଛି। ତାଙ୍କ ବିୟୋଗରେ ଚଳଚ୍ଚିତ୍ର ଜଗତ ସମେତ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି। ଏହି ପ୍ରଚ୍ଛଦପଟ ଗାୟିକାଙ୍କର ଲୋକପ୍ରିୟ ସଙ୍ଗୀତ ମଧ୍ୟରେ ଅଭିନା ଯାଓ ଛୋଡ଼କର, ଇନ୍ ଆଖୁ କି ମସ୍ତି, ଦିଲ୍ ଚିଜ୍ କ୍ୟା ହେ, ପିଆ ତୁ ଅବ୍ ତୁ ଆଜା ଆଦି ଅନ୍ତର୍ଭୁକ୍ତ। 12,000ରୁ ଉର୍ଦ୍ଧ୍ୱ ବିଭିନ୍ନ ଭାରତୀୟ ଭାଷାରେ ସଙ୍ଗୀତ ଗାନ କରି ସେ ଏକ ନିଆରା ରେକର୍ଡ ସୃଷ୍ଟି କରିଥିଲେ। ଏହି ଦିଗ୍ଗଜ କଣ୍ଠଶିଳ୍ପୀ ମୀନା କୁମାରୀ, ମଧୁବାଳା, ଜିନତ ଅମନ, କାଜଲ, ଉର୍ମିଳା ମାତୋଣ୍ଡକର ଏବଂ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ପଦ୍ମିନୀ ଏବଂ ବୈଜନ୍ତୀମାଳାଙ୍କ ପାଇଁ କଣ୍ଠଦାନ କରି ଲୋକପ୍ରିୟତା ସାଉଁଟିଥିଲେ। ମଧ୍ୟପ୍ରଦେଶର ଡିଣ୍ଡୋରୀ ଜିଲ୍ଲାରେ ସଡ଼କ ଦୁର୍ଘଟଣା ଫଳରେ 5 ଜଣ ଲୋକଙ୍କର ପ୍ରାଣହାନି ଘଟିବା ସହ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି। ସୂଚନାଯୋଗ୍ୟ, ଗତକାଲି ବିଳମ୍ବିତ ରାତ୍ରିରେ ଗଡ଼ସରାଇ ଥାନା ଅଧୀନସ୍ଥ ଜବଲପୁର ଅମରକଣ୍ଟକ ଜାତୀୟ ରାଜପଥର କିକ୍ରତଲାଭଠାରେ ଏହି ଦୁର୍ଘଟଣା ଘଟିଛି। ଏକ ପିକ୍ଅପ୍ ଯାନରେ ଏହି ଲୋକମାନେ ଘରକୁ ଫେରୁଥିବା ବେଳେ ଟ୍ରକ୍ଟି ତାଙ୍କ ଉପରେ ମାଡ଼ିଯାଇଥିଲା ବୋଲି ପୁଲିସ୍ ସୂତ୍ରରୁ ଜଣାଯାଇଛି। ପିକ୍ଅପ୍ ଭ୍ୟାନ୍ର ଡ୍ରାଇଭର ସମେତ 5 ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତଙ୍କୁ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଟ୍ରକ୍ ଡ୍ରାଇଭରକୁ ଗିରଫ କରାଯାଇଥିବା ପୁଲିସ୍ ସୂଚନା ଦେଇଛି। ଚଳିତ ବର୍ଷର ବାର୍ଷିକ ପବିତ୍ର ଅମରନାଥ ଯାତ୍ରା ଆସନ୍ତା ଜୁଲାଇ 3 ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ 28 ତାରିଖ ଯାଏଁ 57 ଦିନ ଧରି ଚାଲିବ। ଜମ୍ମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟ ଜରିଆରେ ଶ୍ରୀ ସିହ୍ନା କହିଛନ୍ତି, ଜୁନ୍ 29 ତାରିଖ ଜ୍ୟେଷ୍ଠ ପୂର୍ଣ୍ଣିମା ଉପଲକ୍ଷେ ପ୍ରଥମ ପୂଜା କରାଯାଇ ଭଗବାନ ଶିବଙ୍କର କୃପାଭିକ୍ଷା କରିବା ନିମନ୍ତେ ଶ୍ରଦ୍ଧାଳୁମାନେ ଏଠାରେ ପୂଜାର୍ଚ୍ଚନା କରିବେ। ଚଳିତ ମାସ 15 ତାରିଖଠାରୁ ଉଭୟ ଅନ୍ଲାଇନ୍ ଓ ଅଫ୍ଲାଇନ୍ ମାଧ୍ୟମରେ ଶ୍ରଦ୍ଧାଳୁମାନଙ୍କର ପଞ୍ଜୀକରଣ କରାଯିବ। ଦେଶରେ ଥିବା ଜମ୍ମୁ କାଶ୍ମୀର ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ, ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏବଂ ୟେସ୍ ବ୍ୟାଙ୍କରେ ଥିବା 554 ଶାଖାରେ ଏହି ପଞ୍ଜୀକରଣ ସୁବିଧା ଉପଲବ୍ଧ ହେବ। ମଣିପୁରର ଉଖ୍ରୁଲ୍ ଜିଲ୍ଲାରେ ସୁରକ୍ଷାବଳ 21 ଅବୈଧ ବଙ୍କରକୁ ନଷ୍ଟ କରିଛି। ସ୍ଥାନୀୟ ପୁଲିସ ଆଜି କହିଛି, ଅନ୍ୟ ଏକ ତଲାସୀ ଅଭିଯାନରେ ତେଙ୍ଗ ନୌପଲ ଜିଲ୍ଲାର 13 ତାତ୍କାଳିକ ବିସ୍ଫୋଟକ ଉପକରଣ IED ଜବତ କରାଯାଇଛି। ସୁରକ୍ଷାବଳ ସିକିବଙ୍ଗ ଗ୍ରାମର 14 ଏବଂ ମାଙ୍ଗକୋଟ ସେପୁର 7 ସ୍ଥାନରେ ଥିବା ବଙ୍କରକୁ ନଷ୍ଟ କରିଦିଆଯାଇଛି। ସେହି ସ୍ଥାନରୁ 11 ଫାଙ୍କା କ୍ୟାଟ୍ରିଜ୍ ଖୋଳ ଜବତ କରାଯାଇଛି। ତେଙ୍ଗ ନୌଫଲ ଜିଲ୍ଲାର ମୋରେ ଅଞ୍ଚଳରୁ ବହୁ ସଂଖ୍ୟାରେ ଅସ୍ତ୍ରଶସ୍ତ୍ର ମଧ୍ୟ ସୁରକ୍ଷାବଳ ଜବତ କରିଛି। ଆଇପିଏଲ୍ କ୍ରିକେଟରେ ଆଜି 2 ମ୍ୟାଚ୍ ଖେଳାଯିବ। ଅପରାହ୍ନ 3:30ରେ ଗୁଜରାଟ ଟାଇଟନ୍ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଏବଂ 7:30ରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଗତକାଲି 2 ମ୍ୟାଚ୍ ଖେଳାଯାଇଥିଲା। ନୂଆ ଚଣ୍ଡିଗଡ଼ରେ ଅନୁଷ୍ଠିତ ପ୍ରଥମ ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସ ଓ 6 ସନ୍ରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଥିଲା। ସନ୍ଧ୍ୟାରେ ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗ୍ସ 23 ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରି ଚଳିତ ସିଜିନ୍ରେ ପ୍ରଥମ ବିଜୟ ହାସଲ କରିଥିଲା। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ମହିଳା ସଂରକ୍ଷଣ ଆଇନକୁ କାର୍ଯ୍ୟକାରୀ କରିବା ନେଇ ସମସ୍ତଙ୍କ ସାହାଯ୍ୟ କାମନା କଲେ ପ୍ରଧାନମନ୍ତ୍ରୀ। ସଂସଦର ସ୍ୱତନ୍ତ୍ର ଅଧିବେଶନରେ ଉପସ୍ଥିତ ରହିବାକୁ ଦଳୀୟ ସାଂସଦଙ୍କ ପାଇଁ ହୁଇପ୍ ଜାରି କଲା ବିଜେପି। ଇସ୍ଲାମାବାଦଠାରେ ଅନୁଷ୍ଠିତ ଆମେରିକା ଓ ଇରାନ ମଧ୍ୟରେ ଆଲୋଚନାରେ ବାହାରି ପାରିନି କୌଣସି ନିଷ୍କର୍ଷ। ତାମିଲନାଡୁ ଏବଂ ପଶ୍ଚିମବଙ୍ଗରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଚାଲିଛି ପ୍ରଚାର। ପରଲୋକ ଗମନ କଲେ ବିଶିଷ୍ଟ କଣ୍ଠଶିଳ୍ପୀ ତଥା ପଦ୍ମବିଭୂଷଣ ଆଶା ଭୋସଲେ। ଏବଂ IPL କ୍ରିକେଟରେ ଆଜି ଖେଳାଯିବ 2 ମ୍ୟାଚ୍। ସମ୍ବାଦ ଶେଷ ହେଲା।